Sarasvati Vasudevaya. Srimad Bhagavatam, 10th Skanda, 14th Adhyaya, Shloka 56. Vastuto Janatamatra. Vastuto Janatamatra. Prusnam stasnu charisnu cha. Prusnam stasnu charisnu cha. Bhagavad rupam akhilam. Bhagavad rupam akhilam. Nanyad vastu yah kinchana. Nanyad vastu yah kinchana. Vastu to janatamatra. Krishnam stasnu charisnu cha. Bhagavad rupam akhilam. Nanyad vastu yah kinchana. Sadhanbad, vastutah, prakurta pakke, janatam, jyuman jananti samanupai, atra, ehi jagatare, krishnam, shri krishna, stasnu, stavara, charisnu, jangam, cha, evam, bhagavat rupam, parameshwar bhagavan kar prakashta rupasakala, akhiram, समस्त किसी न नहीं अन्य अन्य किसी वस्तु वस्तु यह ठहरे किंचन आदो सुकरण बात यह जगत रे जो मैंने श्री कृष्ण को यथार्थ भाव जानती से मैंने स्थावर जंगम समस्त वस्तु को परम पुरुषोत्तम भगवान पर प्रकाशित विभिन्न रूप भाव रे दर्शन करती संस्कार मुक्त एक प्रकार व्यक्ति मैंने परमेश्वर भगवान श्री कृष्ण व्यतीत अन्य कौन सी वस्तु को स्वीकार करते नहीं भगवत कहुची जे सबकि श्रीकृष्ण अवस्थान एवं सबकि श्रीकृष्ण अवस्थान तथापि क्रमोन्नति नियम सर्वदा शक्तिमान शक्तिर विस्तार हुए भगवान श्रीकृष्ण मूल सत्ता अटति जहाँ अन्य समस्त सत्ता प्रकाशित होती से होती परम शक्तिमान जहाँ शक्तिर समस्त प्रकार श्रेणी वैशिष्ट और परिमाप उद्भासित हुए यही भाव आम निज देह आत्मा परिवार बंधु बांधव जाति ग्रहलोक विश्व ब्रह्मांड इत्यादि सबकि परमेश्वर भगवान प्रकाश अटे जे तांकर निजस्व शक्ति माध्यम रे निजकु विस्तार करंदी श्रीकृष्ण निसंदेह रे आमर प्रेम और आकर्षण मुख्य विषय अटंती आउ अन्य विषय गुड़िक जेपरी देह परिवार और गृह आमर अनुरागर गौण विषय होगा उचित अधिकंतु प्रकृत अवस्थार सठिक विश्लेषणमूलक विश्लेषणमूलक पर्यवेक्षण द्वारा उद्घाटित हो जे अनुरागर गौण विषय गुड़िक श्रीकृष्ण ही प्रकाश अटे सिद्धांत ही जे भगवान श्रीकृष्ण ही आमर एकमात्र बंधु और प्रेमास्पद अटंती लीला पुरुषोत्तम श्रीकृष्ण ग्रंथरे श्री प्रभुपाद यही श्लोकर भाष्य कहते श्रीकृष्ण प्रकाश व्यतीत किसी हेले आकर्षण हो पारना यही जगत जहाँ कि आमको आकर्षण करे तार कारण होती श्रीकृष्ण तेणु श्रीकृष्ण ही समस्त आनंदर उत्स अटंती सबकिर मूल कारण ही श्रीकृष्ण अटंती अति उन्नत परमार्थवादी मैंने ସବୁକିଛି ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କଯୁକ୍ତ ବୋଲି ଦର୍ଶନ କରନ୍ତି। ଶ୍ରୀ ଚୈତନ୍ୟ ଚରିତାମୃତରେ କୁହାଯାଇଛି ଯେ ଅତି ଉନ୍ନତ ସ୍ତରର ଭକ୍ତ ବା ମା ଭାଗବତ ସ୍ଥାବର ଓ ଜଙ୍ଗମ ସମସ୍ତ ଜୀବ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ହିଁ ମୂଳ ଉତ୍ସ ରୂପେ ଦର୍ଶନ କରନ୍ତି। ତେଣୁ ସେ ଏହି ମହାବିଶ୍ୱ ପ୍ରକାଶର ସବୁକିଛିକୁ ହିଁ ଶ୍ରୀକୃଷ୍ଣଙ୍କର ସମ୍ପର୍କଯୁକ୍ତ ବିଷୟ ଭାବରେ ଦେଖନ୍ତି। ତେଣୁ ଏହି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ବ୍ରହ୍ମାଙ୍କର ସ୍ଥିତି ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି। ବ୍ରହ୍ମା ଜଣେ ମହାଜନ, ତେଣୁ ମହାଜନ ଦିନ ଗତହସ ପନ୍ଥା, ମହାଜନ ମାନେ ଯେଉଁ କଥା କହିବେ ସେଇଟା ହିଁ ପ୍ରକୃତ ଠିକ୍ ବୋଲି ବୁଝିବାକୁ ପଡ଼ିବ। ତେଣୁ ଏ ଯେଉଁ ଭଗବାନଙ୍କର ଯେଉଁ ଲୀଳା ସବୁ ହେଇଥିଲା, ବ୍ରହ୍ମା ଏହିଭଳି ଭାବରେ କ୍ଷମା ପ୍ରାର୍ଥନା କଲା ପରେ ଭଗବାନଙ୍କର ଯେଉଁ ଲୀଳା ଏଇ ଗୋଟିଏ ବର୍ଷ କାଳ, ଭଗବାନଙ୍କର କୁମାର ବୟସରୁ 5 ବର୍ଷରୁ 6 ବର୍ଷ ପର୍ଯ୍ୟନ୍ତ ଏଇ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରି ବିଭିନ୍ନ ଭାବରେ ବୃନ୍ଦାବନରେ ସମସ୍ତଙ୍କ ଗୃହରେ ଅବସ୍ଥାନ କରୁଥିଲେ। ତାଙ୍କର ପୁତ୍ର ରୂପରେ ଏବଂ ବତ୍ସା ରୂପରେ ନିଜକୁ ସେ ବିସ୍ତାର କରିଥିଲେ। ତେଣୁ ଏ କଥା ଶୁଣି ପରୀକ୍ଷିତ ମହାରାଜ କହିଲେ, ପ୍ରଶ୍ନ କଲେ ଯେ ପ୍ରଭୁ, ଯେ ସମସ୍ତଙ୍କର ନିଜର ପ୍ରିୟ ନିଜର ପୁତ୍ର ଇତ୍ୟାଦି ଯେଭଳି ପ୍ରିୟ, ଅନ୍ୟ ପୁତ୍ରମାନଙ୍କୁ ସେମାନେ ଏତେ ପ୍ରିୟ ଭଳି ଧରିପାରିବେ ନାହିଁ ବା ଗ୍ରହଣ କରିପାରିବେ ନାହିଁ, ତେଣୁ କିଭଳି ବ୍ରଜରେ ବା ବୃନ୍ଦାବନରେ ଏଭଳି କୃଷ୍ଣଙ୍କୁ କେମିତି ଏତେ ସେମାନେ ଭଲ ପାଉଥିଲେ, ସେହି ପ୍ରଶ୍ନର ଉତ୍ତରରେ 49 ଶ୍ଳୋକରେ ଏଇ ଯେଉଁ ପ୍ରଶ୍ନଟି କରିଥିଲେ ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ 50 ରୁ 54 ଏଇ 5ଟି ଶ୍ଳୋକରେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେଣୁ ଦେଇସାରିଲା ପରେ ବର୍ତ୍ତମାନ କହୁଛନ୍ତି ଯେ ପ୍ରକୃତରେ ଆମେ ଦେଖିବାକୁ ଗଲେ ଆ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା କୃଷ୍ଣମେବ ଇୟମ୍ କୃଷ୍ଣମେନମ୍ ମବେହି ତ୍ୱମ୍ ଆତ୍ମାନମ୍ ଅକିଳାତ୍ମନା, ପ୍ରକୃତରେ କୃଷ୍ଣ ହେଉଛନ୍ତି ସମସ୍ତ ଆତ୍ମାଙ୍କର ଆତ୍ମା, ସମସ୍ତ ପରମାତ୍ମା ସେଥିପାଇଁ ତାଙ୍କର ସେ ହେଉଛନ୍ତି ପରମାତ୍ମା। ଏବଂ ଖାଲି ଯେ ଆତ୍ମାର ଯେ ଆତ୍ମା ତା ନୁହଁ, ସେମାନେ ଏଇ ଶ୍ଳୋକରେ କହିବେ ସେକଥା, ତେଣୁ ଜଗଦିତା ସ୍ୱକ୍ଷେତ୍ର ଦେଇବା ଆତ୍ମା ଏୟା, କାହିଁକି ଭଗବାନ ଆସନ୍ତି ନା ଜଗତରେ ଗୀତ କରିବା ପାଇଁ, ପ୍ରକୃତରେ ଲୋକମାନେ ଜାଣୁନାହାନ୍ତି ତାଙ୍କର ଗୀତ କେଉଁଥିରେ ଅଛି, ପ୍ରକୃତରେ ଲୋକମାନେ ଏଇ ଭୌତିକ ଜଗତରେ ଖୋଜି ଆନନ୍ଦ ଖୋଜି କରୁଛନ୍ତି, ଭୌତିକ ଜଗତରେ ଭାବୁଛନ୍ତି ଏ ହିଁ ନିଜର ଇନ୍ଦ୍ରିୟମାନଙ୍କୁ ତୃପ୍ତି କଲେ ଇଏ ଆମର ଗୀତ, ଏଇଟା ଲୋକମାନେ ଜାଣିପାରୁନାହାନ୍ତି। ତେଣୁ ଭଗବାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ପ୍ରକୃତରେ ତୁମେ ଯେଉଁ ଇନ୍ଦ୍ରିୟମାନଙ୍କର ତୃପ୍ତି କରିବା ପାଇଁ ଚେଷ୍ଟା କରୁଛ, ପ୍ରକୃତରେ ଜାଣି ରଖ ଯେ ଇନ୍ଦ୍ରିୟମାନେ ହେଉଛନ୍ତି ତୁମ ଶତ୍ରୁ, କାମ ଏଷ କ୍ରୋଧ ଏଷ ରଜଗୁଣ ସମୁଦ୍ଭବ ମହାସମ ମହାପାତ୍ମା ବିଧି ଏନମ୍ ଏ ବୈରିଣମ୍, ଏମାନେ ଆମର ଶତ୍ରୁ। କିନ୍ତୁ ସାଧାରଣତଃ ଶତକଡ଼ା 90% ଲୋକ ନିଜର ଇନ୍ଦ୍ରିୟ ତୃପ୍ତିରେ ତାଙ୍କର ଜୀବନକୁ ବିଜେଇ ଦିଅନ୍ତି, ଶତ୍ରୁମାନଙ୍କୁ ଆନନ୍ଦିତ କରିବା ପାଇଁ ତାଙ୍କ ଜୀବନ ଚାଲିଯାଏ, ତାପରେ ସେମାନେ ନର୍କ ଭୋଗ କରନ୍ତି, ଏମାନେ ସେମାନେ ଜାଣିପାରୁନାହାନ୍ତି, ଅଜ୍ଞାନ ଭିତରେ ରହିଛନ୍ତି। କାରଣ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି 5 ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି, ତମିଶ୍ର ଅନ୍ଧତାମିଶ୍ର ତମ ମୋହ ମହାତମ, ଗୋଟିଏ ଅବିଦ୍ୟାର ମଧ୍ୟ ହେଲା ଆଉ ଗୋଟିଏ ଅବିଦ୍ୟା, ସେଥିରୁ ମଧ୍ୟ ହେଲା ଆଉ ଗୋଟିଏ ଅବିଦ୍ୟା, ଏଇଭଳି ଭାବରେ 5 ପ୍ରକାର ଅବିଦ୍ୟା ଭିତରେ ଆମେ ରହିଛେ। ତେଣୁ ଅବିଦ୍ୟାକୁ ବିଦ୍ୟା ବୋଲି ଭାବୁଛେ, ଗ୍ରହଣ କରୁଛେ। ତେଣୁ ଅବିଦ୍ୟାରୁ କେମିତି ଆମେ ମୁକ୍ତ ହେବା, ସେଥିପାଇଁ ଭଗବାନ ନିଜେ ଆସନ୍ତି, ପ୍ରତି ଯୁଗରେ ଆସନ୍ତି, ଏବଂ ତାଙ୍କର ଯେଉଁମାନେ ପ୍ରିୟଜନ, ତାଙ୍କର ଯେଉଁମାନେ ପାର୍ଶ୍ୱ, ସେମାନେ ମଧ୍ୟ ବିଭିନ୍ନ ସମୟରେ ପ୍ରେରଣ କରନ୍ତି, ଯାହାଫଳରେ ସେମାନେ ଏ ବଧୁଜୀବକୁ ଉଦ୍ଧାର କରିବେ। ପ୍ରହ୍ଲାଦ ମହାରାଜ ସେ କହୁଛନ୍ତି, ପ୍ରଭୁ ନୃସିଂହଦେବଙ୍କର ଆମେ ଆଲୋଚନା କଲେ 20 ତାରିଖରେ ତାଙ୍କର ବିବାହ ତିଥି, ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ନୈବଦ୍ୟ ପର ଦୂରତ୍ୟା ବୈତରଣ୍ୟା ତଦ୍ବୀର୍ଯ୍ୟ ଗାୟନ ମହାମୃତମଗ୍ନ ଚିତ୍ତ ସ୍ୱଚେତ ତୋ ବିମୁଖ ଚେତସ ଇନ୍ଦ୍ରିୟାର୍ଥ ମାୟା ସୁଖାୟ ପରମ ଉଦ୍ଭୁ ବିମଢା। ଋଷିକେନ୍ଦ୍ର କହୁଛନ୍ତି ପ୍ରହ୍ଲାଦ ତମେ ଏଇ ଭୌତିକ ଜଗତରେ ମୁକ୍ତି ନେଇଯାଅ, ମୁଁ ତୁମକୁ ମୁକ୍ତି ପ୍ରଦାନ କରିବି। ଏ ଭୌତିକ ଜଗତ ଦୁଃଖ ଯନ୍ତ୍ରଣାମୟ, ଯେଉଁମାନେ ବିଦ୍ୱାନ ଭକ୍ତି ସେମାନେ ଜାଣନ୍ତି। ସେଥିପାଇଁ ଭଗବତ ଗୀତାରେ ଜ୍ଞାନ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି, ସେତେବେଳେ କହୁଛନ୍ତି ଯେଉଁମାନେ ପ୍ରକୃତରେ ଜାଣନ୍ତି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖର ସାମ ଦର୍ଶନ ଅନୁଦର୍ଶନ, ଖାଲି ଥରେ ଚିନ୍ତା କରିଦେଲେ ହେବନି, ସବୁବେଳେ ପାଇଁ ଚିନ୍ତା କରିବାକୁ ପଡ଼ିବ। ତେଣୁ ଯିଏ ଜାଣନ୍ତି ସେମାନେ ହେଉଛନ୍ତି ଜ୍ଞାନୀ। ଭଗବତ ଗୀତା ଦେହ ଅଧ୍ୟାୟରେ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ, ସେତେବେଳେ ସେଇଟା କହୁଛନ୍ତି। ତେଣୁ ଭଗବାନ କହୁଛନ୍ତି ଅର୍ଜୁନକୁ ଯେ ଯେଉଁ ଏ ଯେଉଁ ଭୌତିକ ଜଗତରେ ଯେଉଁ ଦୁଃଖ ରହିଛି, ଏ ଯେଉଁ ଅବିଦ୍ୟା ରହିଛି, ସମସ୍ତେ ସେ ଅବିଦ୍ୟା ଭିତରେ ରହିଛନ୍ତି। ସେମାନେ ଜାଣିପାରୁନାହାନ୍ତି ସେମାନେ ଦୁଃଖ ଭୋଗ କରୁଛନ୍ତି ବୋଲି, ସେମାନେ କହୁଛନ୍ତି ସେମାନେ ସୁଖରେ ଅଛନ୍ତି, ଆନନ୍ଦରେ ଅଛନ୍ତି। ତେଣୁ ତାଙ୍କୁ କିଏ ଜ୍ଞାନ ପ୍ରଦାନ କରିବ? ତେଣୁ ଭଗବାନ ବିଭିନ୍ନ ସମୟରେ ଆସନ୍ତି। ତା ପୂର୍ବ ଶ୍ଳୋକ ଯେଉଁ କୁହାଗଲା ଜଗତ ହିତା, ଜଗତର ହିତ କରିବା ପାଇଁ ସେ ଆସନ୍ତି ଭଗବାନ। ଆମେ ଜାଣିନେ ପ୍ରକୃତରେ ଆମର ହିତ କହୁଥିଲେ। ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ପ୍ରଭୁ ଆପଣ ଯେଉଁଭଳି ଭାବରେ ବିଭିନ୍ନ ସମୟରେ ଆସନ୍ତି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ, ସେଭଳି ଭାବରେ ମୁଁ ଏଠୁ ଉଦ୍ଧାର ହେବାକୁ ଯାଉନାହିଁ। ମୁଁ ଚାହୁଁଛି ପ୍ରଭୁ ଏଇ ଯେଉଁ ଲୋକମାନେ ଅଜ୍ଞାନ ଭିତରେ ରହିଛନ୍ତି, ଅବିଦ୍ୟା ଭିତରେ ରହିଛନ୍ତି, ସେମାନେ ଜାଣୁନାହାନ୍ତି ତାଙ୍କର ପ୍ରକୃତ ହିତ କହୁଥିଲେ। ତେଣୁ ନୈବେଦ୍ୟ ପରେ ଦୂରତା ବୈତରଣିଆ, ଯଦିଓ ମୁଁ ଜାଣିଛି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ରହିଛି ଏ ଭୌତିକ ଜଗତରେ, କିନ୍ତୁ ମୁଁ ସେଥିରେ ଉଦ୍ବିଗ୍ନ ହେଉନାହିଁ। ସଚେତ ବିମୁଖ ଚେତ, ଯେଉଁମାନେ ଆପଣଙ୍କ ପ୍ରତି ବିମୁଖ ହେଇଯାଇଛନ୍ତି, ଯେଉଁମାନେ ଅବିଦ୍ୟାଗ୍ରସ୍ତ ହେଇକିରି ଭାବୁଛନ୍ତି ତାଙ୍କର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କଲେ ସେମାନେ ଆନନ୍ଦ ପ୍ରାପ୍ତ ହେବେ, ତେଣୁ ସେଇମାନଙ୍କ ପାଇଁ ମୁଁ ସୂଚନା କରୁଛି। ସଚେତ ବିମୁଖ ଚେତ ଇନ୍ଦ୍ରିୟା ଅର୍ଥ ଇନ୍ଦ୍ରିୟ ପାଇଁ ସେମାନେ ପାଗଳ ହେଇକି ରହିଛନ୍ତି। ମାୟା ସୁଖାୟ ଭରମ ବହୁତ ମହତ୍ଵ ବିମଢା, ମାୟା ସୁଖ ପଛରେ ଗୋଡ଼େଇଛନ୍ତି, ତୃଷ୍ଣା ପଛରେ ଗୋଡ଼େଇଛନ୍ତି, ମୃଗତୃଷ୍ଣା ପଛରେ ଗୋଡ଼େଇଛନ୍ତି। ସେମାନେ ଜାଣିପାରୁଛ ନାହାନ୍ତି ଇଏ ହେଉଛି ମୃଗ କୃଷ୍ଣା, ଏଥିରେ ବାସ୍ତବତା ନାହିଁ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ଏବଂ ଭଗବାନ ନିଜେ ମଧ୍ୟ ବିଭିନ୍ନ ସମୟରେ ଆସନ୍ତି, ଜଗତ ହିତ ଜଗତର ହିତ ପାଇଁ ଆସନ୍ତି, ଜଗତର କଲ୍ୟାଣ ପାଇଁ ଆସନ୍ତି। ତେଣୁ ଏ ଶ୍ଲୋକରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଏପରିକି ବସ୍ତୁତ ଜାଣତା ମାତ୍ର, ପ୍ରକୃତ କଥା ହେଉଛି ବସ୍ତୁତ ବାସ୍ତବ ପକ୍ଷେ ପ୍ରକୃତ ଜାଣିବାର କଥା ହେଉଛି, ପ୍ରକୃତ ଜ୍ଞାନ ହେଉଛି କ'ଣ ନା କୃଷ୍ଣ ସ୍ତାଷ୍ଣୁ ତରିଷ୍ଣୁ ତ, ଭଗବାନ ଛଡ଼ା ଆଉ କିଛି ନାହିଁ ଏ ଭୌତିକ ଜଗତରେ, ସବୁକିଛି ଭଗବାନଙ୍କର, ଭଗବାନଙ୍କ ପ୍ରକାଶ, ଭଗବାନଙ୍କ ଶକ୍ତି। ମତ୍ତପରତର ଜ୍ଞାନୀୟ କିଞ୍ଚିତ ଅସ୍ତି ଧନଞ୍ଜୟ, ଯାହା ଦେଖିବା ସବୁକିଛି ମୟି ସର୍ବମିଦମ୍ ପୁରୋତ୍ତମ ସୂତ୍ରେ ମଣି ମଣାଇବ, ଯାହା ଦେଖୁଛୁ ଆମେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ଅର୍ଜୁନକୁ ଜ୍ଞାନ କରୁଛନ୍ତି। ଭଗବାନ କହୁଛନ୍ତି ଅର୍ଜୁନ ଜାଣିଛ ପ୍ରକୃତରେ ମୋତେ ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ତମେ ଯେଉଁଭଳି ଭାବେ ମୋତେ ଜାଣିଛ ସେଭଳି ଖୁବ୍ କ୍ୱଚିତ ଲୋକ ମୋତେ ଜାଣନ୍ତି। କାହିଁକି ନା ଲୋକମାନେ ଅବିଦ୍ୟାଗ୍ରସ୍ତ ହେଇକି ରହିଛନ୍ତି, ସେମାନେ ଜାଣୁନାହାନ୍ତି ପ୍ରକୃତରେ ତାଙ୍କର ହିତ କହୁଥିଲେ। ମନୁଷ୍ୟମାନଙ୍କ ସହଶ୍ରେଷ କଶ୍ଚିତ ଯଦି ସିଦ୍ଧାଏ, ହଜାର ହଜାର ଲୋକ ଆମେ ଭୁବନେଶ୍ୱରରେ ପାଖାପାଖି 8 ଲକ୍ଷ ଲୋକ ଅଛନ୍ତି, କେତେଜଣ ଲୋକ ପ୍ରକୃତରେ ଏଇ ଜୀବନରେ ସିଦ୍ଧି ଲାଭ କରିବାକୁ ଚେଷ୍ଟା କରୁଛନ୍ତି? ସେମାନେ ଭାବୁଛନ୍ତି ସିଦ୍ଧି କେଉଁଥିରେ ମିଳିବ ନା ଅଧିକରୁ ଅଧିକ ରୋଜଗାର କଲେ, ଅଧିକରୁ ଅଧିକ ଉପଭୋଗ କଲେ, ଏଇଟା ହିଁ ଆମ ଜୀବନରେ ସିଦ୍ଧି ପ୍ରାପ୍ତ ହେବା। କଠିନ ପରିଶ୍ରମ ବିନା ଅନ୍ୟ କୌଣସି ବିକଳ୍ପ ନାହିଁ, ବିଭିନ୍ନ ସ୍ଥାନରେ ଦେଖିବା ଲେଖା ହେଇଥିବ, ଏଇଟା କଠିନ ପରିଶ୍ରମ କରିବାକୁ ପଡ଼ିବ। ତେଣୁ ହଜାର ହଜାର ଲୋକମାନେ ପ୍ରକୃତରେ ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ ସେମାନେ ଜାଣିପାରୁ ନାହାନ୍ତି। ତେଣୁ ତାଙ୍କ ଭିତରୁ ଯେଉଁମାନେ ଚେଷ୍ଟା କରୁଛନ୍ତି ଜୀବନରେ କେମିତି ସିଦ୍ଧି ଲାଭ କରିବେ, ସେହିଭଳି ହଜାର ହଜାର ସିଦ୍ଧମାନଙ୍କ ଭିତରୁ ବା ସିଦ୍ଧି ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ଭିତରୁ କ୍ୱଚିତ ମାନ ବ୍ୟତୀତ ଅନ୍ତତଃ ଖୁବ୍ କ୍ୱଚିତ ଲୋକ ମଧ୍ୟ ଜାଣନ୍ତି, ତମେ ଯେମିତି ମଧ୍ୟ ଜାଣିଛ ଖୁବ୍ କ୍ୱଚିତ ଲୋକ ମଧ୍ୟ ଜାଣନ୍ତି। ପ୍ରଭୁ କେମିତି ଆପଣଙ୍କୁ ମୁଁ ଜାଣିଛି ଆପଣ କେମିତି ଭାବୁଛନ୍ତି ନା ଦେଖ, ତୁମେ ଯାହା ଦେଖୁଛ ଭୂମି ଆପ ନଳ ବାୟୁ ଖାଙ୍ଗ ମନ ବୃଦ୍ଧିରେ ବଚ ଅହଙ୍କାର ଇତିହାସ ବିନା ପ୍ରକୃତିର ଅସ୍ତଦା, ଏସବୁ ତୁମେ ଯାହା ଦେଖୁଛ ଆଖିରି ତତ୍ତ୍ୱ ରହିଛି ଏ ଭୌତିକ ଜଗତରେ। ଭୂମି ଜଳ ଅଗ୍ନି ବାୟୁ ଆକାଶ ହେଉଛି ପଞ୍ଚ ମହାଭୂତ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର ଇଏ ହେଉଛି ତିନୋଟି ସୂକ୍ଷ୍ମ ତତ୍ତ୍ୱ ତେଣୁ ଏ ଭୌତିକ ଜଗତରେ ଏ ଆଠଟି ତତ୍ତ୍ୱ ଛଡ଼ା ଅନ୍ୟ କିଛି ନାହିଁ ଏ ଭୌତିକ ଜଗତରେ କିନ୍ତୁ ଏସବୁ କ'ଣ ଏସବୁ ହେଉଛି ଭିନ୍ନା ପ୍ରକୃତିର ଅଷ୍ଟଧା ଏସବୁ ମୋର ନିଚତର ପ୍ରକୃତି ନିଚତର ଶକ୍ତି ଇଏ କେଉଁଠୁ ମନକୁ ଆସିନାହିଁ ଏ ମୋଟଠୁ ସୃଷ୍ଟି ହେଇଛି ଏସବୁ ମୋର ପ୍ରକୃତି ଏବଂ ତମେ ଅର୍ଜୁନ ତମେ ହେଉଛ ଉନ୍ନତ ପ୍ରକୃତି ମୋର ତାପରେ ଇଏ ମିତସ୍ତମ୍ୟା ପ୍ରକୃତି ବିଧିମେ ପରା ଜୀବଭୂତାଂ ମହାବାହ ଜୟଦମ୍ ଖାଦ୍ୟତେ ଜଗତ୍ ଏ ଯେଉଁ ଅପରା ପ୍ରକୃତି ରହିଛି ଏ ଆଠଟି ପ୍ରକୃତି ଆଠାରୁ ଉନ୍ନତ ପ୍ରକୃତି ହେଉଛ ତମେ ଅର୍ଜୁନ ତମେ ହେଉଛ ପରା ପ୍ରକୃତି ଜୀବଭୂତା ତମେ ହେଉଛ ପରା ପ୍ରକୃତି ତେଣୁ ଏ ଜୀବମାନେ ଥିବାରୁ ଏ ଆମର ଭୁବନେଶ୍ୱରରେ କେତେ ପ୍ରକାର ଡେଭଲପମେଣ୍ଟ ହେଉଛି କେତେ ବଡ଼ି ବଡ଼ିକା ଯାଉଛି କେତେ ଆପାର୍ଟମେଣ୍ଟ ହେଉଛି ଲୋକ ଆସି ରହିବାକୁ ଅସୁବ ହେଉଛି ନା କ'ଣ ପାଇଁ ଦୁଃଖୀ ଲୋକ ନଥାନ୍ତେ ଏ ଭୁବନେଶ୍ୱର ଅନ୍ୟ ବିଭିନ୍ନ ପ୍ରକାର ମରୁଭୂମି ଯେଉଁଭଳି ରହିଛି ସେଭଳି ଆମେ ମଧ୍ୟ ରହିଥାଉ ତେଣୁ ଇଏ ଯେଉଁ ଆଠଟି ତତ୍ତ୍ୱ ଇଏ ହେଉଛି ଭଗବାନଙ୍କର ନିମ୍ନତର ପ୍ରକୃତି ଇଏ ଯେଉଁ ମନକୁ ସୃଷ୍ଟି ହେଇନି ସବୁ ଭଗବାନଙ୍କଠାରୁ ଆସିଛି ତେଣୁ ସ୍ତାଷ୍ଣୁ ଚରିଷ୍ଣୁ ଚ ଏ ଭୌତିକ ଜଗତ ଯେଉଁ ରହିଛି ଆଗରେ ଗୋଟେ ହେଉଛି ଯେଉଁ ଭୂତ ପ୍ରକୃତି ରହିଛି ଆ ବାଦେ ଯେଉଁ ପରା ପ୍ରକୃତି ରହିଛି ଅପରା ପ୍ରକୃତି ଏବଂ ପରା ପ୍ରକୃତି ଦୁଇଟି ପ୍ରକୃତି ରହିଛି ଆମେ ହେଉଛେ ଭଗବାନଙ୍କର ପରା ପ୍ରକୃତି ବା ଉନ୍ନତର ଶକ୍ତି ଭଗବାନଙ୍କର ଏ ଯେଉଁ ନିଚତର ଶକ୍ତି ସବୁ ରହିଛି ଆକୁ ଯେଉଁ କୁହାଗଲା ଆଠ ପ୍ରକାର ଯେଉଁ କୁହାଗଲା ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅଙ୍କା ତେଣୁ ଉଚ୍ଚତର ପ୍ରକୃତି ଯେଉଁ ରହିଛି ଭଗବାନଙ୍କର ଆମେ ସବୁ ଭଗବାନଙ୍କର ଉଚ୍ଚତର ପ୍ରକୃତି ଆକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି ଜୟ ଶ୍ରୀ ବଳଦାୟ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଧା ମହାରାଣୀ ତେଣୁ ଏ ଯେଉଁ ଉନ୍ନତର ପ୍ରକୃତି ରହିଛି ଭଗବାନଙ୍କର ମୋ ଜୀବ ପ୍ରକୃତି ଯେଉଁ କୁହାଯାଉଛି ପରା ପ୍ରକୃତି ବୋଲି କୁହାଯାଉଛି ଏ ଉନ୍ନତର ପ୍ରକୃତି ଭଗବାନଙ୍କର କାରଣ ସେ ଏଇ ଯେଉଁ ଭୌତିକ ଜଗତକୁ ନିଚତର ପ୍ରକୃତିକୁ ସେ ତାଙ୍କ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟରେ ପରିଣତ ତାକୁ ସେବାରେ ଲଗାଉଛନ୍ତି ନିଜ ସେବାରେ ଲଗାଉଛନ୍ତି ତେଣୁ ଏଇ ଯେଉଁ ଉନ୍ନତ ପ୍ରକୃତି ରହିଛି ଭଗବାନଙ୍କର ଯାହାକୁ ଜୀବ ପ୍ରକୃତି ବୋଲି କୁହାଯାଉଛି ତାକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି ଗୋଟେ ହେଉଛି ସ୍ତାଷ୍ଣୁ ଆଉ ଗୋଟେ ହେଉଛି ଚରିଷ୍ଣୁ ଏସବୁ ମଧ୍ୟ ଭଗବାନଙ୍କ ପ୍ରକୃତି ନାମ୍ୟତ୍ର ବସ୍ତୁତ ଜାଣୁଥା ମାତ୍ର ଅତ୍ର ମାନେ ଏଇ ଜଗତରେ ଯାହା ଆମେ ଦେଖୁଛେ ସବୁକିଛି ହେଉଛି କୃଷ୍ଣଙ୍କର ସ୍ତାଷ୍ଣୁ ଚରିଷ୍ଣୁ ଚ ଭଗବାନଙ୍କର ଶକ୍ତି ଏବେ ଏମାନେ ହେଉଛନ୍ତି ଉନ୍ନତର ଶକ୍ତି ଭଗବାନଙ୍କ ପରାଶକ୍ତି ବା ପରା ପ୍ରକୃତି ଭଗବାନଙ୍କର ତେଣୁ ଯେଉଁ 84 ଲକ୍ଷ ପ୍ରକାର ପରା ପ୍ରକୃତି ରହିଛି ଭୌତିକ ଜଗତରେ ତା ଦେହରେ 20 ଲକ୍ଷ ପ୍ରକାର ହେଉଛନ୍ତି ସ୍ତାଷ୍ଣୁ ସ୍ଥାବର ସ୍ଥାବର ବିଶ୍ୱଲକ୍ଷ୍ୟତି ଆଉ 64 ଲକ୍ଷ ପ୍ରକାର ହେଉଛନ୍ତି ଚରିଷ୍ଣୁ ଜଙ୍ଗମ ଗୋଟେ ଜାଗାରୁ ଆଉ ଗୋଟେ ତାକୁ ଯିବେ ଜଙ୍ଗମ ସ୍ତାଷ୍ଣୁ ଚରିଷ୍ଣୁ ଚ ଏସବୁ ଭଗବାନଙ୍କ ପ୍ରକୃତି ଭଗବାନଙ୍କର ଶକ୍ତି ଏମାନେ ତେଣୁ ଭଗବତ ରୂପ ଅଖିଳମ୍ ସେଇ ଦୃଷ୍ଟିରୁ ଦେଖିଲେ ଏସବୁ ଭଗବାନଙ୍କ ରୂପ ଏ ଭୌତିକ ଜଗତ ବିଶ୍ୱ ରୂପ ଭଗବତ ଗୀତାରେ 11 ଅଧ୍ୟାୟରେ ଭଗବାନ କହିଲେ ପ୍ରଭୁ 10 ଅଧ୍ୟାୟରେ ଭଗବାନ ନିଜର ରୂପକୁ ସବୁ ଦେଖେଇଲେ ବିଭୂତି ଅନେକ ପ୍ରକାର ବିଭୂତି ରହିଛି ବିଭୂତି ବିସ୍ତର ମାୟା ମୋର ଯଦି ବିଭୂତି ଭଗବାନ କହୁଛନ୍ତି ଅର୍ଜୁନକୁ ମୋର ଯଦି ବିଭୂତି ବିଷୟରେ ମୁଁ କହିବି ସେ ସରିବ ନାହିଁ ତେଣୁ ଅନ୍ତିମରେ କହିଲେ ଅଥବା ବହୁନେ କେନ କି ଜ୍ଞାନ ଦେବାର୍ଜୁନ ବିଷ୍ଟଭ୍ୟାମ ଇଦମ୍ କୃଷ୍ଣମ ଏକାଂଶମ ସ୍ଥିତ ଜଗତ ହେ ଅର୍ଜୁନ ମୋର ବିଭୂତି ବିଷୟରେ କ'ଣ ତ ମୁଁ କହିବି ସଂକ୍ଷେପରେ ଏତିକି ଜାଣି ରଖ ଯେ ଯାହା ସବୁ ତୁମେ ଦେଖୁଛ ବିଷ୍ଟଭ୍ୟାମ ଇଦମ୍ କୃଷ୍ଣମ ଏ ସବୁକିଛି ଏକାଂଶମ ସ୍ଥିତ ଜଗତ ଏକ ଅଂଶ ଏ ସମସ୍ତ ଭୌତିକ ପ୍ରକୃତି ଯେଉଁ ରହିଛି ଭୌତିକ ଜଗତ ରହିଛି ଏ ସମସ୍ତ ସୃଷ୍ଟିର 1/4 ଚାରି ଭାଗରୁ ଭାଗେ ତେଣୁ ଏଇ ଯେଉଁ ବିଭୂତି ଭଗବାନ ରହିଛି ଏ ଯେଉଁ ଭଗବତ ରୂପ ଏ ଯେଉଁ ବିଶ୍ୱ ରୂପ ରହିଛି ଭଗବାନଙ୍କର ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ଯେଉଁ କହିଲେ ଯେଉଁ ଆପଣଙ୍କର ଏଇ ଯେଉଁ ରୂପ କହିଲେ ବିଷୟ ମାନେ ବିଭୂତି ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ଏଇ ଯେଉଁ ଯଥାତ୍ମାନ ତମାତ୍ମାନ ପରମେଶ୍ୱର ଦ୍ରଷ୍ଟୁମ ଇଚ୍ଛା ନିଜ ରୂପମ ଐଶ୍ୱରମ ମହେଶ୍ୱରମ ପ୍ରଭୁ ଆପଣ ଯେଉଁ କହୁଛନ୍ତି ଆପଣ ହେଉଛନ୍ତି ମୁଁ ସବୁଠାରେ ରହିଛି ଅହମ୍ ଆତ୍ମା ଗୁଡ଼ାକେଶ ସର୍ବଭୂତା ସ୍ଥିତ ଅହମ୍ ଆଦିଶ୍ଚ ମଧ୍ୟଶ୍ଚ ଭୂତାନାମ ଅନ୍ତର୍ଗତ ଆଦିତ୍ୟାନାମ ଅହମ୍ ବିଷ୍ଣୁ ଜ୍ୟୋତିରାମ ରବିରଂସୁମାନ ମରିଚି ମରୁତାମସ୍ମି ନକ୍ଷତ୍ରାଣାମ ଅହମ୍ ଶଶି ଦଶମ ଅଧ୍ୟାୟରେ ବିଭୂତି ବିଷୟରେ ସବୁକିଛି ଯାହା ସବୁ ଦେଖୁଥିଲେ ସେସବୁ ଭଗବାନଙ୍କର ଭଗବାନଙ୍କର ଆସିଛନ୍ତି ଆଦିତ୍ୟାନାମ ଅହମ୍ ବିଷ୍ଣୁ ଆଦିତ୍ୟ ଆଉ ଅଦିତିଙ୍କର ପୁତ୍ରମାନେ ରହିଛନ୍ତି ବାରଟି ପୁତ୍ର ରହିଛନ୍ତି ବାର ଜଣ ତାଙ୍କ ଭିତରେ ମୁଁ ହେଉଛି ବିଷ୍ଣୁ ଉପେନ୍ଦ୍ର ବାମନଦେବ ଉପରେ ଯେଉଁ ଆସିଥିଲେ ଭଗବାନ ମୁଁ ହେଉଛି ସେଇ ଆଦିତ୍ୟାନନ୍ଦ ମହା ବିଷ୍ଣୁ ଜ୍ୟୋତିରାମ ରବିରାମ ସୁମାନ ଯେଉଁ ଜ୍ୟୋତି ବର୍ତ୍ତମାନ ଯେଉଁ ବହୁତ ରଶ୍ମି ଆସୁଛି ବୋଲି ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି ଏ ଜ୍ୟୋତି କେଉଁଠୁ ଆସୁଛି ମୁଁ ହେଉଛି ସେ ରବି ଜ୍ୟୋତି ରବିରାମ ସୁମାନ ମରିଚି ମରୁତାମସ୍ମି ମରୁତମାନେ ଯେଉଁ ବାୟୁ ଅଞ୍ଚାଶ ବାୟୁ ଅଛନ୍ତି ତାଙ୍କ ଭିତରେ ମୁଁ ହେଉଛି ମରିଚି ନକ୍ଷତ୍ରାଣା ମହମ୍ ଶଶି ଚନ୍ଦ୍ର ଯେଉଁ ରହିଛି ସିଏ ହେଉଛି ନକ୍ଷତ୍ରମାନଙ୍କ ଭିତରେ ସେ ଚନ୍ଦ୍ର ସିଏ ମୋର ଶକ୍ତି ତେଣୁ ଏଇ ସବୁକିଛି ଅଥବା ଜାଣନ୍ତିନି ମୁଁ କ'ଣ ତୁମକୁ କହିବି ବିସ୍ତାର ଭାବରେ କ'ଣ କହିବି ଏତିକି ଜାଣି ରଖ ଏ ସବୁକିଛି ମୋର ଏକ ଅଂଶ ଆରିମଙ୍କର ଭାଗରେ ସବୁ ବହୁତ ଦେବାକୁ ରହିଛି ତେଣୁ ଅର୍ଜୁନ କହିଲେ ପ୍ରଭୁ ଏବଂ ଏ ତ ଯଥାତ୍ମାନ ଆପଣ ଯେଉଁଭଳି ଭାବରେ ନିଜକୁ ବର୍ଣ୍ଣନା କଲେ ଦଷ୍ଟମୀ ଇଚ୍ଛା ଆମେ ଯେ ରୂପମ ଐଶ୍ୱରମ ପୁରୁଷୋତ୍ତମ ପ୍ରଭୁ ଆପଣଙ୍କର ସେ ରୂପକୁ ମୁଁ ଦେଖିବା ପାଇଁ ଚାହୁଁଛି ବିଶ୍ୱରୂପ କଥା କୁହାଯାଉଛି ଭଗବତ ରୂପ ମଖିଳ ସବୁକିଛି ହେଉଛି ଭଗବତ ରୂପ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ ଭଗବାନ ସମ୍ବନ୍ଧରେ ଧ୍ୟାନ କରିବା ପାଇଁ କହିଛନ୍ତି ଭାଗବତ ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହି ବିଶ୍ୱରୂପକୁ କହିଛନ୍ତି ବିଶ୍ୱରୂପ ଏ ସବୁକିଛି ଭଗବାନଙ୍କ ରୂପ ଯାହା ସବୁ ଦେଖୁଛେ ତେଣୁ ଭଗବାନ କହୁଛନ୍ତି ହେ ଅର୍ଜୁନ ତମେ ଯେଉଁ ମୋର ରୂପ ଦେଖିବା ପାଇଁ ଚାହୁଁଛ ତମେ ଦେଖିପାରିବ ନାହିଁ ନଦୁମାନ ସକ୍ୟ ସେ ଦଷ୍ଟ ମନେ ନେଇବ ସୋ ଚକ୍ଷୁଷା ଦିବ୍ୟମ ଦଦାମି ଚକ୍ଷୁ ଉପସ୍ୟମେ ଜଗନେଶ୍ୱରମ୍ ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯାହାଫଳରେ କି ତମେ ମୋର ଏ ରୂପକୁ ଦେଖିପାରିବ ନହେଲେ ଦେଖିପାରିବ ନାହିଁ ଟିକେ ଭଗବାନ କାହାନ୍ତି ଯେଉଁମାନେ ସେ ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇନାହାନ୍ତି ଯେଉଁମାନେ ଅବିଦ୍ୟାଗ୍ରସ୍ତରେ ଅଛନ୍ତି ସେ କ'ଣ ଭଗବାନ କେଉଁଠି ନାହାନ୍ତି ସେମାନେ କ'ଣ କହିବେ ଷୋଡ଼ଶ ଅଧ୍ୟାୟରେ ଏସବୁ ଅସୁର ସ୍ୱଭାବ ଲକ୍ଷଣ ସବୁ କୁହାଯାଉଛି ସେ କହୁଛନ୍ତି ଅସତ୍ୟଂ ଅପ୍ରତିଷ୍ଠଂ ଦେ ଜଗଦାହୁରମେଶ୍ୱରମ୍ ଅପରସ୍ପର ସମ୍ବୁଦ୍ଧମ୍ କିମନ୍ନତ କାମ ଯୁଗମ୍ ଏ ଯେଉଁ ଗୌତମ ଜଗତ ରହିଛି ଏ ପାଞ୍ଚ ଆଠଟି ତତ୍ତ୍ୱରେ ରହିଛି ଜଣେ ନିରୀଶ୍ୱରବାଦୀ କପିଳ ରହିଛନ୍ତି ଦୁଇ ପ୍ରକାର କପିଳ ଅଛନ୍ତି ଇଏ ହେଉଛନ୍ତି ମାତା ଦେବଜୀଙ୍କର କପିଳ ପୁତ୍ର ସେ ହେଉଛନ୍ତି ଭଗବାନଙ୍କର ଅବତାର କିନ୍ତୁ ଆଉ ଜଣେ ନିରୀଶ୍ୱରବାଦୀ ଅଛନ୍ତି ତାକୁ ମଧ୍ୟ ସେ ମଧ୍ୟ କପିଳ ସେ ମଧ୍ୟ ସାଂଖ୍ୟ ଯୋଗ ପ୍ରଦାନ ଦେଇଛନ୍ତି ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରିଛନ୍ତି ସେ ସାଂଖ୍ୟ ଜ୍ଞାନ ପ୍ରଦାନ କରିଛନ୍ତି ସେ ମଧ୍ୟ ଏହି ତତ୍ତ୍ୱକୁ ସେ ବିଶ୍ଳେଷଣ କରିଛନ୍ତି ସବୁ ଜାଣନ୍ତି ଏସବୁ ତତ୍ତ୍ୱ କିନ୍ତୁ ସେଠି ସେମାନେ ଜାଣନ୍ତି କି ଭଗବାନ ନାହାନ୍ତି ଭଗବାନ କାହାନ୍ତି ଭୂମି ଜଳ ଅଗ୍ନି ବାୟୁ ଆକାଶ H2 ହେଲେ ଜଳ ହେଉଛି ହାଇଡ୍ରୋଜେନ୍ ଦୁଇଟି ମଲିକ୍ୟୁଲ ଅକ୍ସିଜେନ୍ ଗୋଟେ ମଲିକ୍ୟୁଲ ହେଲେ ଜଳ ହେଉଛି ଆଉ ଭଗବାନ କେ ଭଗବାନ କାହାନ୍ତି ଏସବୁ ହେଉଛି ଇଏ ସବୁ ରହିଛି ମନ ମନ ହେଇଯାଇଛି ଏଇଭଳି ଭାବରେ ସେମାନେ କହନ୍ତି ସେ ଭଗବାନ ଦେଖିପାରନ୍ତି ନାହିଁ କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି ତେଣୁ ଅର୍ଜୁନ ଯେତେବେଳେ କହୁଛନ୍ତି ଅର୍ଜୁନ ତମେ ଦିବ୍ୟ ରୂପ ପ୍ରାପ୍ତ ନହେଲେ ତମେ ଜାଣିପାରିବ ନାହିଁ ମୁଁ ଏସବୁ ଅଛି ବୋଲି ନଦୁମାନେ ସକ୍ୟ ସେ ଦଷ୍ଟ ମନେ ନେଇବ ସୋ ଚକ୍ଷୁଷା ଏଇ ଚକ୍ଷୁ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ ସେଥିପାଇଁ ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି ପ୍ରେମାଞ୍ଜନ ଛିଡ଼ିତ ଭକ୍ତି ବିଲୋଚନେନ ସନ୍ଧ୍ୟା ସଦୈବ ହୃଦୟସୁ ବିଲୋପୟନ୍ତି ଜନ ଶ୍ୟାମ ସୁନ୍ଦର ମଚିନ୍ତ୍ୟମ ପୂର୍ଣ୍ଣ ସ୍ୱରୂପ ଗୋବିନ୍ଦ ମାଲି ପୁରୁଷଙ୍କମ ଭଜାନ ଆମର ଆଖିରେ କାଟରାକ୍ଟ ହେଇଗଲେ ଆମେ ଦେଖିପାରୁନି ତେଣୁ କାଟରାକ୍ଟ ଅପରେସନ କରିବାକୁ ପଡ଼ୁଛି କାଟରାକ୍ଟ ଅପରେସନ ହେଲେ ଆମେ ଦେଖିପାରୁଛେ ସେହିଭଳି ଭାବରେ ଏ ଭୌତିକ ଯେଉଁ ରହିଛି ସତ୍ୱରଜ ତମ ତ୍ରିଗୁଣର କାଟରାକ୍ଟ ଆମର ଚକ୍ଷୁ ହେଇଯାଇଛି ତେଣୁ ଆମେ ଭଗବାନ ଦେଖିପାରୁନି ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନ ତ୍ରିଭିର୍ଗୁଣମୟୀ ଭାବିରେ ବି ସର୍ବମିତମ ଜଗତ ମୋହିତମ ନାଭି ଜାଣନ୍ତି ମାମେ ବି ପରମ ଭୟ। ଏ ତିନି ଗୁଣର ଯେଉଁ ଚକ୍ଷୁ ରହିଛି କାଟାରାକ୍ଟ ରହିଛି ସେ କାଟାରାକ୍ଟରେ ଚକ୍ଷୁ ଡାକ୍ତରମାନେ ସେ କାଟାରାକ୍ଟ ଦୂର କରିପାରିବେ ନାହିଁ। ଏ ଗୁଣର କାଟାରାକ୍ଟ ଦୂର କରିବା ପାଇଁ ଜଣେ ସାଧୁ ବୈଦ୍ୟ ଦରକାର। ସେ ତାଙ୍କୁ ପ୍ରେମାଞ୍ଜନ ଓଂ ଜ୍ଞାନ ଜ୍ଞାନାନ୍ଦସ୍ୟ ଜ୍ଞାନାଞ୍ଜନ ଶଳା କୟା ଆମେ ଅଜ୍ଞାନ ଭିତରେ ରହିଛେ ସେ ଆମକୁ ସେ ଆମର ଚକ୍ଷୁର ଯେଉଁ ତ୍ରିଗୁଣ ରୂପକ କ୍ୟାଟରାକ୍ଟକୁ ଭଲ କରିବା ପାଇଁ ସେ ଜ୍ଞାନ ରୂପକ ଅଞ୍ଜନ ପ୍ରଦାନ କରିବେ ଯାହାଫଳରେ କି ଆମେ ଦେଖିପାରିବା ସବୁ ଜାଣିପାରିବା। ତେଣୁ ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନହୀନ ସନ୍ଥ ସଦୈବ ହୃଦୟ ସେ ବିଲୋକ କହନ୍ତି ଯେଉଁମାନଙ୍କର ଚକ୍ଷୁ ଏ ପ୍ରେମାଞ୍ଜନ ରୂପକ ଛୁରିତ ହେଇଛି ପ୍ରେମାଞ୍ଜନ ଦ୍ୱାରା ଛୁରିତ ହେଇଛି ସେମାନେ ଭଗବାନ ଦେଖନ୍ତି ହୃଦୟ ଭିତରେ ଦେଖନ୍ତି ବାହାରେ ଦେଖନ୍ତି ସବୁଠାରେ ଦେଖନ୍ତି। ଯାହା ନେତ୍ର ପଡ଼େ ତାହା ସ୍ପରେ ଆମରେ ଯେଉଁଠି ଦେଖୁଛନ୍ତି ଚକ୍ଷୁ ପଡ଼େ ତ ଏ ଖମ୍ବ ନୁହଁ କି ଭଗବାନ ପ୍ରହ୍ଲାଦ ଯେମିତି ଦେଖୁଥିଲେ ନୃସିଂହ ଦେଖୁଛନ୍ତି ଦର୍ଶନ କରୁଛନ୍ତି ସେ କିନ୍ତୁ ପ୍ରହ୍ଲାଦଙ୍କ ପିତା ସେ କିନ୍ତୁ କାହାନ୍ତି ସେ କୁହାସବୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶୁଛନ୍ତି କେଉଁଠି ସେ ଅଛନ୍ତି ସବୁଠାରେ କାହାନ୍ତି ସବୁଠାରେ ଗୋଟିଏ ଠାରେ ଦେଖାନ୍ତୁ ସବୁଠା କଥା ଛାଡ଼ ଗୋଟିଏ ଠାରେ ମୋତେ ଦେଖେଇଦେ ଗୋଟିଏ ଜାଗାରେ ସ୍ତମ୍ଭରେ ଦେଖେଇଦେ କସ୍ମା ସ୍ତମ୍ଭେ ନ କାହିଁକି ସ୍ତମ୍ଭରେ ଦେଖାଯାଉନାହାନ୍ତି। ତେଣୁ ଯେଉଁମାନେ ସେ ଚକ୍ଷୁ ପ୍ରାପ୍ତ ହେଇନାହାନ୍ତି ସେମାନେ ଜାଣିପାରିବେ ନାହିଁ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ନଦୁମାନ ସକେଶ ଦୃଷ୍ଟୁ ମାନେ ନେଇବ ସ୍ୱଚକ୍ଷୁଷା ତମେ ନିଜ ଚକ୍ଷୁରେ ଦେଖିପାରିବ ନାହିଁ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେମିତି ସେତେବେଳେ ରେଡ଼ିଓ ସବୁ ଥିଲା ରେଡ଼ିଓରେ ଯଦି ଖରାପ ହେଇଗଲା ଆମେ ଯଦି ଆମେ ଦେଖିପାରିବାନି କେଉଁଠି ଖରାପ ହେଇଛି କିନ୍ତୁ ଜଣେ ଜଣେ ମେକାନିକ ପାଖକୁ ଦେବା ସେ କହିବ ଏଇଠି ଖରାପ ହେଉଛି ଠିକ୍ କରିଦେବ ସେଇଟା ଏ ଦିବ୍ୟ ଚକ୍ଷୁ ହେଉଛି ସେଇଭଳି ଭାବରେ ଦିବ୍ୟ ଚକ୍ଷୁ ଅର୍ଥ ନୁହଁ ଆମର ହଜାର ଚକ୍ଷୁ ହେଇଯିବ ବା ବଡ଼ ବଡ଼ ଚକ୍ଷୁ ହେଇଯିବ ନା ଦିବ୍ୟ ଚକ୍ଷୁ ମାନେ ଏଇ ଚକ୍ଷୁ ଏଇ ଚକ୍ଷୁ ସାହାଯ୍ୟରେ ଆମେ ଭଗବାନଙ୍କୁ ଦର୍ଶନ କରିବା। ତେଣୁ ଭଗବାନ ଅର୍ଜୁନଙ୍କୁ ସେ ଦିବ୍ୟ ଚକ୍ଷୁ ପ୍ରଦାନ କରିଛନ୍ତି ଦଦାମି ଦିବ୍ୟମ ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯେମିତି ବ୍ୟାସଦେବ ପ୍ରଦାନ କରିଥିଲେ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବ୍ୟାସଦେବ ଆସି କହିଲେ ହେ ପୁତ୍ର ଧୃତରାଷ୍ଟ୍ର ତୁମେ ଅନ୍ଧ ହେଇକି ରହିଛ ତ ଅନ୍ଧ ପକ୍ଷେ ମୁଁ ତୁମକୁ ବର୍ତ୍ତମାନ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ତୁମେ ଦେଖିପାରିବ ଯୁଦ୍ଧ। ତେଣୁ ଧୃତରାଷ୍ଟ୍ର କହିଲେ ପ୍ରଭୁ ପିତାଜୀ ମୁଁ ତ ଅନ୍ଧ ହେଇଗଲି ଆଉ ବର୍ତ୍ତମାନ ମୋର ପୁତ୍ରମାନଙ୍କର ବା ପୁତ୍ରାମାନଙ୍କର ବିନାଶ କ'ଣ ଦେଖିବି ଦିବ୍ୟ ଚକ୍ଷୁ ପ୍ରାପ୍ତ ହେଇକି ମୋର ସଚିବ ଯିଏ ରହିଛନ୍ତି ସଞ୍ଜୟ ତାଙ୍କୁ ସେ ଦିବ୍ୟ ଚକ୍ଷୁ ପ୍ରଦାନ କରନ୍ତି। ତେଣୁ ବ୍ୟାସଦେବ ତାଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରିଥିଲେ ଯେଉଁ ଚକ୍ଷୁ ପ୍ରାପ୍ତ ହେଇକରି ସେ ଯଦିଓ ସେ ହସ୍ତିନାପୁର ରହିଛନ୍ତି ଜଳ ସମୟ ଦୂରରେ ଯେଉଁ କୁରୁକ୍ଷେତ୍ରରେ ଯେଉଁ ଯୁଦ୍ଧ ଚାଲିଛି ସେଠାକୁ ସେ ଦେଖୁଛନ୍ତି ଟେଲିଭିଜନ ତାଙ୍କ ହୃଦୟରେ ଟେଲିଭିଜନ ଖଞ୍ଜିଦେଲେ ବ୍ୟାସଦେବ। ତେଣୁ ଅନ୍ତିମରେ ଭଗବତ ଗୀତାରେ ସଞ୍ଜୟ କହିବେ ଧୃତରାଷ୍ଟ୍ରଙ୍କୁ ହେ ପ୍ରଭୁ ବ୍ୟାସ ପ୍ରସାଦ ସୁତବାନ ଏତଦ୍ ଗୁହ୍ୟମ ଅହମ୍ ପରମ ଯୋଗମ ଯୋଗେଶ୍ୱରା କୃଷ୍ଣ ସାକ୍ଷାତ ତଥାୟତ ସ୍ୱୟଂ ବ୍ୟାସଙ୍କର କୃପାରୁ ମୁଁ ଆଜି ଏସବୁ ରୂପକୁ ଦେଖିପାରିଲି ଭଗବାନଙ୍କ ରୂପ ଏସବୁ ଭଗବତ ରୂପ ଭଗବାନ କୃପା ହେଲେ ଜଣେ ଜାଣିବ ନହେଲେ କେହି ଜାଣିପାରିବେ ନାହିଁ ଏସବୁ ଭଗବତ ରୂପ ବୋଲି ଜାଣିପାରିବେ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି ସେ କହୁଛନ୍ତି ଭଗବାନ କିଛି ନାହାନ୍ତି ଏସବୁ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ଏ ମନକୁ ମନ ହେଇଯାଇଛି ସେମାନେ କେଉଁଠି ଭଗବାନ ଦେଖିପାରୁନାହାନ୍ତି। ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକ ଭାବରେ କେଉଁଠି ସ୍ୱୀକାର କରାଯାଇନି ଆଜି ଭଗବାନ ଅଛନ୍ତି ବୋଲି ଏସବୁ ଭଗବାନଙ୍କ ରୂପ ବୋଲି ବୈଜ୍ଞାନିକମାନେ ଏତେ ଉନ୍ନତ ବୁଦ୍ଧିମାନ ବ୍ୟକ୍ତି ଅର୍ଜୁନ ଆଶ୍ଚର୍ଯ୍ୟ ହେଉଛନ୍ତି ପ୍ରଭୁ କାହିଁକି ସେମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି। ଏ ଯେଉଁ ଭୌତିକ ଜଗତ ଭଗବତ ଗୀତାରେ ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ଜାଣିଛ ଏ ଭୌତିକ ଜଗତ ଯେଉଁ ରହିଛି ଦୈବୀ ହେସେ ଗୁଣମୟୀ ଏସବୁ ମୋର ଗୁଣ ତ୍ରିଗୁଣ ଯେଉଁ ରହିଛି ସତ୍ୟରଜ ତମ ଏସବୁ ମୋର ଠାରୁ ଆସିଛି ତାକୁ କେହି ପାର ହେଇପାରିବେ ନାହିଁ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତୟା ଆଉ କେହି ପାର ହେଇପାରିବେ ନାହିଁ ମାମେ ବୋଧେ ପ୍ରବର୍ଦ୍ଧନ ଦେ ପ୍ରଭୁ ତାହେଲେ କେହି ଯଦି ପାର ହେଇ ନପାରିବେ ତାହେଲେ ମୋତେ ଆପଣ କାହିଁ ଜ୍ଞାନ ଦେଉଛନ୍ତି ନା ପାର ହେବାର ଉପାୟ ରହିଛି ଯିଏ ମୋର ଶରଣରେ ଯିବେ ମାମେ ବୋଧେ ପ୍ରବର୍ଧନ ଦେ ସେଇମାନେ ହିଁ ମାୟା ନିର୍ଦ୍ଧାରଣ କରନ୍ତି ସେଇମାନେ ହିଁ ମାୟାକୁ କରିପାରିବେ। ତେଣୁ ଅର୍ଜୁନ ପ୍ରଶାସନ ପ୍ରଭୁ ଏତେ ଯଦି ସହଜ ଏ ମାୟକୁ ଉତ୍ତୀର୍ଣ୍ଣ ହେବା ତାହେଲେ କାହିଁକି ଲୋକମାନେ ଆପଣଙ୍କ ଶରଣରେ ଯାଉନାହାନ୍ତି? ସ୍ତୁତିନ ମୂଢ଼ା ପ୍ରପଦ୍ୟନ୍ତି ନରାତ୍ମ ମାୟା ଅପୂର୍ତ୍ତ ଜ୍ଞାନ ଆଶ୍ରମ ଭାମା ସୀତା। ହେ ଅର୍ଜୁନ, ଯେଉଁମାନେ ପାପି ବ୍ୟକ୍ତି, ଯେଉଁମାନେ ଦୁଷ୍କୃତି ନ, ସେମାନେ ମୋର ଶରଣରେ ଯିବେନି, ମୋ କଥାକୁ ଗ୍ରହଣ କରିବେ ନାହିଁ। ପ୍ରଭୁ ସେମାନେ କିଏ କିଏ? ନା ଚତୁର୍ବିଧା, ସେମାନେ ଚାରି ପ୍ରକାର। ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ ଯାଉନାହାନ୍ତି। ପ୍ରଭୁ ଆଉ କିଏ? ନା ମୂଢ଼ା ପ୍ରଭୁ ନରାଧମ, ଯେଉଁ 400,000 ପ୍ରକାର ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମୋର ଶରଣରେ ଯାଉନାହାନ୍ତି। ତେଣୁ ଅର୍ଜୁନ କହିଲେ, ପ୍ରଭୁ ଆପଣ ଯଦି କହିଲେ ମୂର୍ଖ ବ୍ୟକ୍ତି ଆପଣଙ୍କ ଶରଣରେ ଯାଉନାହାନ୍ତି, ଠିକ୍ ଅଛି ମୁଁ ବୁଝୁଛି, କିନ୍ତୁ ବିଦ୍ୱାନ ବ୍ୟକ୍ତି ବୈଜ୍ଞାନିକମାନେ କାହିଁକି ଯାଉନାହାନ୍ତି ଆପଣଙ୍କ ଶରଣରେ? ନା ମାୟା ଅପୂର୍ତ୍ତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ରହିଛି, ସେମାନେ ବୈଜ୍ଞାନିକ ନୋବେଲ ପ୍ରାଇଜ୍ ପାଉଛନ୍ତି, ସବୁଦିନ ତାଙ୍କର ଚାଲିଛି, ରିସର୍ଚ୍ଚ ଚାଲିଛି, ନୂଆ ନୂଆ ଉଦ୍ଭାବନ ହେଉଛି, ସେଥିପାଇଁ ନୂଆ ନୂଆ ତାଙ୍କୁ ପୁରସ୍କାର ଦିଆଯାଉଛି, କିନ୍ତୁ ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି, ଯେଉଁଥିପାଇଁ ସେ ଭଗବାନଙ୍କୁ ଦେଖିପାରୁନାହାନ୍ତି। ଅତିବେଶରେ ଖୁବ୍ ଗୋଟେ ଶକ୍ତି ଅଛି ବୋଲି ସେମାନେ କହୁଛନ୍ତି, କୌଣସି ଶକ୍ତି ସେଟା ଜାଣିପାରୁନାହାନ୍ତି। ତେଣୁ ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ମୋର ଶରଣରେ ଯାଆନ୍ତି ନାହିଁ, ତେଣୁ ସେମାନେ କେଉଁଠି ଦେଖନ୍ତି ନାହିଁ ଭଗବାନଙ୍କୁ। କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସବୁଠି ଭଗବାନଙ୍କୁ ଦେଖନ୍ତି। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି, ସର୍ବତ୍ର ହୟ ତାର ଇଷ୍ଟ ଦେବ ସ୍ଫୁର୍ତ୍ତି। ଯେଉଁମାନେ ଭଗବାନ ଭକ୍ତ ତାଙ୍କୁ ପୁଣି ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି। ସମସ୍ତେ ଏହି ସ୍ତରକୁ ଆସିନାହାନ୍ତି, ପ୍ରାଥମିକ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ଭଗବାନଙ୍କ ଆରାଧନା କରୁଛନ୍ତି, ଅର୍ଚ୍ଚନା କରୁଛନ୍ତି, ଅର୍ଚ୍ଚାମେ ହରେ ପୂଜାଙ୍ଗ ଶ୍ରଦ୍ଧେ ଅତି ନଦ ଭକ୍ତି ସୁଚାନ୍ୟେଷୁ ସ୍ୱଭକ୍ତ ପ୍ରାକୃତ ସ୍ମୃତ। ପ୍ରାକୃତ ସ୍ତରରେ ଅଛନ୍ତି, ତ୍ରିଗୁଣ ଭିତରେ ରହିଛନ୍ତି, ଭଗବାନଙ୍କ ଅର୍ଚ୍ଚନା କରୁଛନ୍ତି, ତେଣୁ ସେମାନେ ଆଉ କିଛି ଏ ସ୍ତରକୁ ଯାଇନାହାନ୍ତି, ତାଙ୍କର ଚକ୍ଷୁ ଏତେ ଉନ୍ନତ ହେଇନାହିଁ, ତେଣୁ ସେମାନେ କେବଳ ଅର୍ଚ୍ଚନା କରୁଛନ୍ତି, ଭଗବାନଙ୍କର ବିଗ୍ରହକୁ ଅର୍ଚ୍ଚନା କରୁଛନ୍ତି, କିନ୍ତୁ ଭଗବାନଙ୍କ ଭକ୍ତ ବା ଶାସ୍ତ୍ର ଏସବୁ ବିଷୟରେ କିଛି ସେ ଜାଣିନାହାନ୍ତି। ଭଗବାନଙ୍କ ଯେଉଁ ରହିଛି ଅନନ୍ତ ଶକ୍ତି ରହିଛି ସେ ବିଷୟରେ ସେମାନେ ଜ୍ଞାତ ନୁହନ୍ତି। ପ୍ରାକୃତ ସେମାନେ ହେଉଛନ୍ତି ପ୍ରାକୃତ ବିଗିନିଂ ଷ୍ଟେଜ୍ରେ ସେମାନେ ରହିଛନ୍ତି, ପ୍ରାଥମିକ ଭକ୍ତ ସେମାନେ ଏ ସ୍ତରକୁ ଯାଇନାହାନ୍ତି, ସେମାନେ ଦେଖିପାରିବେ ନାହିଁ ଏ ଭଗବତ ରୂପକୁ। କିନ୍ତୁ ଆଉ ଯେଉଁମାନେ ଟିକିଏ ଉନ୍ନତ ସ୍ତରକୁ ଗଲେଣି, ଭଗବାନଙ୍କୁ ପୂଜା ଆରାଧନା କରି ଭଗବାନ ଭଜନ କରି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଭଜନ କରି ଯେଉଁମାନେ ଟିକିଏ ଉନ୍ନତ ସ୍ତରକୁ ଗଲେଣି, ସେକେଣ୍ଡ କ୍ଲାସ୍କୁ ଗଲେଣି, ସେମାନେ କ'ଣ ଦେଖିବେ ନା ଈଶ୍ୱରେ ତଦିନେଷୁ ବାଡ଼ିଷୁ ଦୁଶସୁଚ ପ୍ରେମ ମୈତ୍ରୀ ପୂର୍ବପେକ୍ଷା ଯାହା କରନ୍ତି ସେ ମାଧ୍ୟମ। ଏମାନେ ବହୁତ ଉନ୍ନତ ସ୍ତରର, ପ୍ରାଥମିକ ସ୍ତର ଠାରୁ ଉନ୍ନତ ସ୍ତରରେ ସେମାନେ ଚାରି ପ୍ରକାର କଥା ଜାଣନ୍ତି, ଭଗବାନଙ୍କୁ ଜାଣନ୍ତି, ଭଗବାନଙ୍କର ଅଧୀନରେ ଯେଉଁମାନେ ଭକ୍ତ ରହିଛନ୍ତି ତାଙ୍କୁ ଜାଣନ୍ତି, ବାଳିଶୁ ଯେଉଁମାନେ ବାଳକ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ନିରୀହ ବ୍ୟକ୍ତି ସେମାନଙ୍କୁ ଜାଣନ୍ତି, ଏବଂ ଯେଉଁମାନେ ଦ୍ୱେଷ କରୁଛନ୍ତି ଦ୍ୱେଷ ସେମାନଙ୍କୁ ଜାଣନ୍ତି, ଚାରି ପ୍ରକାର କଥା ସେ ଜାଣନ୍ତି। ତେଣୁ ଚାରି ପ୍ରକାର ପାଇଁ ସେ ଚାରି ପ୍ରକାର ବ୍ୟବହାର କରନ୍ତି, ଭଗବାନଙ୍କୁ ସେମାନେ ପ୍ରେମ କରନ୍ତି, ପ୍ରେମ ଭଗବାନ ଭକ୍ତି ସହିତ ମୈତ୍ରୀ ଆଚରଣ କରନ୍ତି, ଯେଉଁମାନେ ସରଳ ଜୀବ ଅଛନ୍ତି ତାଙ୍କୁ କୃପା କରନ୍ତି, କୃପା କରି ଭଗବାନ କଥା ତାଙ୍କୁ କୁହନ୍ତି, ଏବଂ ଯେଉଁମାନେ ବିଦ୍ୱେଷୀ ବ୍ୟକ୍ତିମାନେ ଅଛନ୍ତି ତାଙ୍କୁ ସେ ଉପେକ୍ଷା କରିଦିଅନ୍ତି, ତ୍ୟାଗ କରିଦିଅନ୍ତି। ତେଣୁ ଆହୁରି ଯେତେବେଳେ ଜଣେ ଉନ୍ନତ ସ୍ତରକୁ ଯିବ ସେତେବେଳେ ସେ ଜାଣିବ, ସର୍ବଭୂତି ସୁଧା ପଶ୍ଚିମ ଭଗବତ ଭାବମାତ୍ମନ ଭୂତାନି ଭଗବତୀ ଆତ୍ମାନି ଏସବୁ ଭାଗବତୋତ୍ତମ, ଇଏ ହେଉଛି ଶ୍ରେଷ୍ଠ ଭାଗବତ ଶ୍ରେଷ୍ଠ ଭକ୍ତ। ସର୍ବଭୂତେ ସୁଜା ପଶେ ସବୁଠାରୁ ଦେଖନ୍ତି, ସ୍ଥାବର ଜଙ୍ଗମ ଏସବୁ ଦେଖନ୍ତି ନାହିଁ, ସେ ସବୁଠାରେ ସବୁ ଭଗବାନ ଦେଖନ୍ତି, ଭଗବାନଙ୍କ ରୂପ ସ୍ଥାବର ଜନ୍ମ ନେଇକି ନା ଦେଖି ତାର ମୂର୍ତ୍ତି ସର୍ବତ୍ର ଇଷ୍ଟ ଦେବ ସବୁଠାରେ ସେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ସର୍ବଭୂତେଷୁ ପଶ୍ୟତି ଭଗବତ ଭଗବାନ ଭୂତାନି ଭଗବତୀ ଆତ୍ମନି, ସବୁଠାରେ ଭଗବାନ ପରମାତ୍ମା ରୂପରେ ରହିଛନ୍ତି। ତେଣୁ ଏହି ସ୍ତରକୁ ଯେଉଁମାନେ ଯାଆନ୍ତି ସେମାନେ ସବୁଠାରୁ ଉନ୍ନତ ସ୍ତରକୁ ଯାଇଛନ୍ତି, ଉନ୍ନତ ସ୍ଥିତିକୁ ଯାଇଛନ୍ତି। ଭାଗବତୋତ୍ତମ ମହାଭାଗବତ ସେମାନେ ଦଶ ଜଣ ମହାଭାଗବତ ବିଷୟରେ କୁହାଯାଇଛି, ବାର ଜଣ ମହାଭାଗବତ ବିଷୟରେ କୁହାଯାଇଛି ଭାଗବତରେ। ମହାଜନ ସେମାନେ ମହାଜନ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବ୍ୟାସ କି ବୟମ, ଏଇ ଯେଉଁ ବାର ଜଣ ଅଛନ୍ତି ଏ ଦ୍ୱାଦଶ ମହାଜନମାନେ, ଏ ମହାଭାଗବତ ସ୍ୱୟମ୍ଭୁ କେଳି ବ୍ରହ୍ମା ନାରଦ ତାଙ୍କ ପୁତ୍ର, ଶମ୍ଭୁ ତାଙ୍କର ମଧ୍ୟ ପୁତ୍ର, କୁମାର ତାଙ୍କର ମଧ୍ୟ ପୁତ୍ର ଚାରି କୁମାର, କପିଳ ଦେବତୀଙ୍କର ପୁତ୍ର, ମନୁ ସେ ବି ବ୍ରହ୍ମାଙ୍କର ପୁତ୍ର ସ୍ୱୟଂ ମନୁ, ପ୍ରହ୍ଲାଦ ଯିଏକି ହିରଣ୍ୟକଶିପୁଙ୍କର ପୁତ୍ର, ପ୍ରହ୍ଲାଦ ବଳି ବଳି ହେଉଛନ୍ତି ପ୍ରହ୍ଲାଦଙ୍କର ପୌତ୍ର, ବ୍ୟାସକି ସୁଖଦେବ ଗୋସ୍ୱାମୀ ଏବଂ ବୟମ ଏକଥା କହୁଛନ୍ତି ଯମରାଜ ତାଙ୍କର ବୃଦ୍ଧମାନଙ୍କୁ କହୁଛନ୍ତି। ଏମାନେ ଦ୍ୱାଦଶ ଏଇଠି ବିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ଏମାନେ ଯେଉଁ ବାର ଜଣ ମହାଜନ ଅଛନ୍ତି ସେମାନେ ଭଗବତ ରୂପକୁ ଦେଖିପାରନ୍ତି। କୁହାଯାଉଛି ଯେ ଭଗବତ ରୂପ ଅଖିଳମ ଯେ ସବୁକିଛି ଭଗବତ ରୂପ ସେମାନେ ଦେଖିପାରନ୍ତି। ଦ୍ୱାଦଶ ଏଇଠି ବିଜାନିମ ଧର୍ମାନ ଭାଗବତାନ ଭଟ୍ଟା, ସେମାନେ ପ୍ରକୃତ ଭାଗବତ ଧର୍ମକୁ ଜାଣନ୍ତି, ପ୍ରକୃତ ଧର୍ମକୁ ସେମାନେ ଜାଣନ୍ତି। ଗୁହ୍ୟମ ବିଶୁଦ୍ଧମ ଦୁର୍ବୋଧ୍ୟମ, ଏ ବହୁତ ବହୁତ ଗୁପ୍ତ ଜ୍ଞାନ, ଏ ବିଶୁଦ୍ଧ ଜ୍ଞାନ ଏବଂ ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ଦୁର୍ବୋଧ୍ୟମ ଜ୍ଞାନଟା ଅମୃତମ ଅସନ୍ତି, କିନ୍ତୁ ଏଇଟାକୁ ଜଣେ ଯଦି ପ୍ରାପ୍ତ ହେବ ବୁଝିଯିବ ସେତେବେଳେ ସେ ଅମୃତ ଆସ୍ୱାଦନ କରିବ। ତେଣୁ ଏସବୁ ହେଉଛି ଭଗବାନଙ୍କ ରୂପ। ଖାଲି ଯେ ବାର ଜଣ ଜାଣନ୍ତି ତା ନୁହଁ, ଭଗବତ ଗୀତାର ଅର୍ଜୁନ କହୁଛନ୍ତି, ଅର୍ଜୁନ ପଚାରୁଛନ୍ତି ପ୍ରଭୁ କେଉଁମାନେ ପ୍ରଭୁ ଏମାନେ ଆପଣ ଠିକ୍ ଭାବରେ ଜାଣିପାରିବେ ନା, ବହୁ ଭୀତରାଗ ଭୟ କ୍ରୋଧ ମନ୍ମୟ ମାମ ଉପାସୁତା ବହବ ଜ୍ଞାନ ତପସା ପୂତା ମଦ୍ଭାବ ମା ବପା ବହୁ। ଏଇଭଳି ଭାବରେ ଖାଲି ବାର ଜଣ ଜାଣିଛନ୍ତି ତା ନୁହଁ, ବହୁତ ଜାଣିଛନ୍ତି। ତାଙ୍କର ଲିଷ୍ଟ ମଧ୍ୟ ଭାଗବତ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବ୍ରହ୍ମା ମଧ୍ୟ ଦେଇଛନ୍ତି। ବହୁତ ପ୍ରକାର ଲୋକ ଅଛନ୍ତି କି ଜାଣିଛନ୍ତି ଭଗବାନ, ଏ ଭଗବତ ରୂପକୁ ଜାଣିଛନ୍ତି। ସେମାନେ କିଏ ନା ଭୀତରାଗ ଭୟ କ୍ରୋଧ, ଯେଉଁ ଆସକ୍ତି ରହିଛି ଏଥିରୁ ଯେଉଁମାନେ ମୁକ୍ତ, ଭୟରୁ ଯେଉଁମାନେ ମୁକ୍ତ, କ୍ରୋଧରୁ ଯେଉଁମାନେ ମୁକ୍ତ, ଭୀତ ରାଗ ଭୟ କ୍ରୋଧ ମନ୍ମୟା ମା ଉପାସିତା, ମନରେ ସେମାନେ ସବୁବେଳେ ଭଗବାନ ଚିନ୍ତା କରୁଛନ୍ତି, ମନ୍ମୟା ଭଗବାନଙ୍କର ଆଶ୍ରୟ ନେଇଛନ୍ତି ସେମାନେ। ଏଇଭଳି ଭାବରେ ବହୁ ଜ୍ଞାନ ତପସ୍ୟା, ଏଇ ଜ୍ଞାନ ମାଧ୍ୟମରେ ଏଇ ତପସ୍ୟା ମାଧ୍ୟମରେ ବହୁତ ବ୍ୟକ୍ତି ମନ ଭାବ ମହାରଥା ମୋର ଭାବକୁ ସେମାନେ ପ୍ରାପ୍ତ ହେଇଛନ୍ତି। ସିଦ୍ଧାନନ୍ଦମୟ ସ୍ୱରୂପ ତାଙ୍କର ଓ ଏଇ ଜଡ଼ ସ୍ୱରୂପ ତାଙ୍କର ଯେଉଁ ଦେଖାଯାଉଛନ୍ତି ଆମ ଭଳି, କିନ୍ତୁ ସେମାନେ ହେଉଛନ୍ତି ମତ ଭାବ ଭଗବାନଙ୍କ ଭାବ ସେମାନେ ପ୍ରାପ୍ତ ହେଇଛନ୍ତି, ସଚ୍ଚିଦାନନ୍ଦମୟ ସ୍ୱରୂପ ସେମାନେ ପ୍ରାପ୍ତ ହେଇଛନ୍ତି। ଯେମିତି ଧ୍ରୁବ ମହାରାଜ ସଚ୍ଚିଦାନନ୍ଦମୟ ସ୍ୱରୂପ ପ୍ରାପ୍ତ ହେଇଥିଲେ, ସେ ଯେତେବେଳେ ତାଙ୍କର ଅନ୍ତିମ ସମୟ ଆସିଗଲା ସେତେବେଳେ ତଦୌ ଉତ୍ତାନ ପାଦ ପୁତ୍ର ଦୁର୍ଦର୍ଶ ଅନ୍ତମ ଆଗତ, ମୃତ୍ୟୁ ସ୍ୱୟଂ ଆସିଛନ୍ତି, କିନ୍ତୁ ଇଏ ସାଧାରଣ ଶରୀର ସେ ପ୍ରାପ୍ତ ହେଇନାହାନ୍ତି, ଜଡ଼ ଶରୀର ସେ ପ୍ରାପ୍ତ ହେଇନାହାନ୍ତି, ସେ ତାଙ୍କର ଶରୀର ସଚ୍ଚିଦାନନ୍ଦମ ହେଇଯାଇଛି। ତେଣୁ ମୃତ୍ୟୁ ମୂର୍ଦ୍ଧ୍ନି ପଦମ ଦତ୍ତା ଆରୁଢ ଭୂତ ଭୂମ, ତେଣୁ ମୃତ୍ୟୁର ମସ୍ତକ ଉପରେ ପାଦ ରଖି ଧ୍ରୁବ ମହାରାଜ ସେ ଯେଉଁ ଅଦ୍ଭୁତ ଗୃହ ସେଠି ବିମାନ ଆସିଥିଲା, ସେ ବିମାନରେ ବୈକୁଣ୍ଠ ଲୋକକୁ ଗଲେ, ଧ୍ରୁବ ଲୋକକୁ ଗଲେ ବୈକୁଣ୍ଠ ଲୋକ। ତେଣୁ ଯେଉଁମାନେ ଏହି ସ୍ତରକୁ ଯାଇଛନ୍ତି ତାଙ୍କର ଶରୀର ଆମର ଭଳି ସାଧାରଣ ଶରୀର ନୁହଁ। ଏହା ଦୃଶ୍ୟ ହରେ ଦାସ ସେ କରୁଣା ମନସା ଗିରା ନିଘିଣାଶୁ ବ୍ୟବସ୍ଥା ଆସୁ ଜୀବନମୁକ୍ତ ସବୁଚ୍ଚତେ, ଯେଉଁମାନେ ଭଗବାନଙ୍କ ଦାସ କର୍ମ ମନ ଏବଂ ବଚନ ଦ୍ୱାରା ସେମାନେ ସବୁବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ତେଣୁ ସବୁ ଅବସ୍ଥାରେ ନିଘିଣାଶୁ ବ୍ୟବସ୍ଥା ଆସୁ ଜୀବନମୁକ୍ତ, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ମହାତ୍ମା ମହାତ୍ମାନଙ୍କ ମାନଙ୍କ ଦୈବିକ ପ୍ରକୃତି ମାସିତା दैवी प्रकृति कहले ये सत्वरज तम ये त्रिगुण से न थांति भगवान जो सच्चिदानंद रही प्रकृति रही सच्चिदानंद प्रकृति अधीन से मैंने महात्मा से साधारण मनुष्य नुहति तेनाली से स्तर जो मैंने जाने देखिए सबकि भगवत रूप मखिलम जहाँ देखिए सबकि भगवान रूप भगवत रूप मखिलम तेणु नान्य वस्तु ये किंचन भगवान छाड़े आ कि वस्तु ना नान्य वस्तु ये किंचन भगवान छा कि ना सबकि भगवान सबकि भगवान राम सर्वस्व प्रभव मत सर्व प्रवर्तते मत वजते ना बुद्धा भाव संहिता भगवत गीता दशम अध्याय आठ एगार ये चारोटी श्लोक गीतार सार बोली आचार्य मैंने कहते गीतार सार युक जो मैंने जाणीजे से भगवान पूर्ण भाव जापारे भगवान कौन दशम अध्याय जे ये सब जो मान स्व अभिकल्पन जोगे न दुर्जते नात्र संशय जो मैंने एकता विभूति लोकंज मम व्यक्तित्व भगवान जो मैंने ये भाव जानवे चारोट श्लोक जो मैंने जाणीजे से भगवान पूर्ण भाव जानवे एकता विभूति जोग मम व्यक्तित्व स्व अभिकल्पन जोगे न से मैंने भगवान को जाणीगले ताने से भौतिक कार्य लिप्त रही नुह सब भगवान सहित लुप्त रही अभिकल्पन जो आज विकल्प ना एकम्र सेवा हूँ भगवान सेवा आउ कौन विकल्प ना जो जेते नात्र संशय कौन संदेह ना कौन से चारोट कथा ना अहम सर्वस्व प्रभु हो मत सर्व प्रवर्तते इतिमत भजनते मां बुद्धा भाव सहनिता जो मैंने अविद्या नहांती जो मैंने प्रकृति बुद्ध जो मैंने प्रकृति विद्वान से मैंने जानती अहम सर्वस्व प्रभु हो जहाँ सब देखते ये सब भगवान आहम सर्वस्व प्रभु हो एवं मत सर्व प्रवर्तते सब भगवान ठीक ही सबकि आसीमत्वा भजनते माँ भगवान भजन से भाव इतिमत्वा सबकि भगवत रूप मखिड़म सबकि भगवान रूप इतिमत्व भजनते माँ बुद्धा भाव समन्विता बुद्धा से प्रकृत बुद्धिमान व्यक्ति से तेनाली भाव स्तर को जा भगवान सब जो आम संबंध रही संबंध में आम भूली जाइए किंतु जो मैंने भगवान भक्त उन्नत स्तर गले से जानती भगवान सब कौन आम संबंध रही मनी मांस जीव लोके जीवभूत सनातन आम हूँ सनातन भाव भगवान अंश जमी आम हाथा रही गोटे अंग हाथ कार्य रही निर्दिष्ट कार्य रही भाव में आम भगवान अंश हिसाब से आम गोटे निर्दिष्ट संबंध रही दास्य साक्ष्य बात्सल्य माधुर्य यही भाव संबंध रही भगवान सहित तेणु जो मैंने से स्तर को गले से भगवान सहित से संबंध में युक्त ही भगवान सेवे निजुक्त रही भाव आदान प्रदान चलता से संबंध से प्राप्त हो जाए वेदर ही तीनोट तत्व रही संबंध अविधेय एवं प्रयोजन लक्ष लक्ष श्लोक अच्छा वेदरे किंतु तीनोट तत्व प्रकाश कर संबंध अविधेय एवं प्रयोजन से भगवान त्रिभंग ललित तीनोट स्थान भगवान वक्र तार अर्थ हूँ ये तीनोट तत्व को प्रकाश कर संबंध अविधेय एवं प्रयोजन भगवान सहित आम कौन संबंध रही आम ये भौतिक जगत संबंध खोज करुचे भगवान भूली जाइए भौतिक जगत संबंध खोज करुचे कि प्रकृत आम प्रकृत संबंध सनातन संबंध चीर संबंध हूँ भगवान सहित रही संबंध भी कौन आम बर्तमान भूली जाइए माया मुक्त जीवे नहीं कृष्ण स्मृति ज्ञान आम मायार अधीन रही भगवान सहित जे आम सब संबंधित रही भगवान गोटे निर्दिष्ट संबंध आम सहित रही आम भगवान सहित रही ये भूली जाइए तेणु अतएव कृष्ण कहल वेद वेद पुराण तेणु भगवान ये वेद पुराण इत्यादि प्रदान कर संबंध रही आम जाना भगवान सहित आम कौन संबंध रही केमी जाना ना अभिधेय भक्ति मध्यम ही जाना अन्न कौन सी जापरिया ना ଏବଂ ଯେତେବେଳେ ଆମେ ଜାଣିବା ଯେ ଭଗବାନଙ୍କ ସହିତ ଆମର ଏହି ସମ୍ବନ୍ଧ ରହିଛି ଏବଂ ଭକ୍ତି ମାଧ୍ୟମରେ ଭଗବାନଙ୍କ ସହ ଯୁକ୍ତ ହେବା, ସେବା କରିବା ଭଗବାନଙ୍କର ସେତେବେଳେ ଆମର ପ୍ରୟୋଜନ, ଆମର ମନୁଷ୍ୟ ଜୀବନର ପ୍ରକୃତ ଲକ୍ଷ୍ୟ ସେଟା ଜାଣିବା ପ୍ରୟୋଜନ। ଆମ ପ୍ରକୃତ ପ୍ରୟୋଜନ କ'ଣ ନା ପ୍ରେମା ମାତ ମହାନ, ଏହି ପଞ୍ଚମ ପୁରୁଷାର୍ଥ ଭଗବତ ପ୍ରେମ। ଭଗବତ ପ୍ରେମ କେମିତି ପ୍ରାପ୍ତ ହେବା ସେଇଟା ହେଉଛି ଆମର ପ୍ରକୃତ ପ୍ରୟୋଜନ। ଧର୍ମ ଅର୍ଥ କାମ ମୋକ୍ଷ ଏସବୁ ଆମର ପ୍ରୟୋଜନ ନୁହଁ। ଆମର ପ୍ରକୃତ ପ୍ରୟୋଜନ ହେଉଛି କେମିତି ଆମେ କୃଷ୍ଣ ପ୍ରେମ ପ୍ରାପ୍ତ ହେବା। ତେଣୁ ଯେଉଁମାନେ ଏଇ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଛନ୍ତି ସେମାନେ କୃଷ୍ଣଙ୍କୁ ସବୁଠାରୁ ଅଧିକ ଭଲ ପାଇବେ। କୃଷ୍ଣ ଭଳି ଆଉ କାହାକୁ ସେ ଭଲ ପାଇପାରିବେ ନାହିଁ, ନିଜ ପୁଅ ହଉ ବା ଯିଏ ହଉ ନା କାହିଁକି, ମାନେ ଶରୀର ସମ୍ବନ୍ଧୀୟ ଯେତେ ଅଛନ୍ତି ନିଜର ଅଛନ୍ତି ସମସ୍ତଙ୍କୁ ସେଇ କୃଷ୍ଣ ସମ୍ବନ୍ଧରେ ସେ ଭଲ ପାଇବେ। କୃଷ୍ଣଙ୍କୁ ଯେଉଁଭଳି ଭାବରେ ଭଲ ପାଇବେ ସେଇ ସମ୍ବନ୍ଧରେ କୃଷ୍ଣଙ୍କ ସମ୍ବନ୍ଧରେ ସମ୍ବନ୍ଧିତ ହେଇକି ସେ ଅନ୍ୟମାନଙ୍କୁ ଭଲ ପାଇବେ, ତାଙ୍କର ଭଲ ପାଇବେ ଏହିଭଳି ଭାବରେ। ବ୍ରଜବାସୀମାନେ ତାଙ୍କର ସେଇ ରାଗାନୁଗା ଭାବ ରହିଛି ଭଗବାନଙ୍କୁ ସେ ସେଇଭଳି ଭାବରେ ଭଲ ପାଉଛନ୍ତି। ନିଜ ପୁତ୍ରକୁ ଯେଉଁଭଳି ଭାବରେ ଭଲ ପାଉନାହାନ୍ତି ତାଠାରୁ ଅଧିକ ଭଗବାନ ଭଲ ପାଉଛନ୍ତି, କାରଣ ସେ ହେଉଛନ୍ତି ସବୁକିଛି ତାଙ୍କଠାରୁ ଆସିଛି, ସେ ହେଉଛନ୍ତି ଆକର୍ଷଣୀୟ। କୃଷ୍ଣ କହିଲେ ସେ ଆକର୍ଷଣ କରନ୍ତି, ଆକର୍ଷଣୀ ସମସ୍ତଙ୍କୁ ଆକର୍ଷଣ କରନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁମାନଙ୍କର ଦେଖିବା ବହୁତ ଯଶ ରହିଛି, ବହୁତ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ସେ ହେଉଛି ସେଇ କୃଷ୍ଣଙ୍କର ଯଦତ୍ ବିଭୂତି ମତ ସତ୍ୟମ ଶ୍ରୀମଧୁର ତତ୍ତ ଦେବା ଭଗତ ସତ୍ୟମ ମମ ତେଜ ସମ୍ଭବ। ଭଗବାନ ତେଜରୁ ଏଇଟା ସମ୍ଭବ ହେଇଛି, ଭଗବାନ କୃପା ସେ ପ୍ରାପ୍ତ ହୋଇଛନ୍ତି, ଭଗବାନ ସେ ଶକ୍ତି ପ୍ରାପ୍ତ ହୋଇଛନ୍ତି, ସେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି। ସେଥିପାଇଁ ଭଗବାନ ଯେଉଁଭଳି ଭାବରେ ଆକର୍ଷଣୀୟ ସେମାନେ ମଧ୍ୟ ସେଇଭଳି ଭାବରେ ଆକର୍ଷଣ ହୋଇଯାଆନ୍ତି। ତେଣୁ କଥା ବିଶ୍ରାମ ଦେବା। ଜୟ ଶ୍ରୀମନ୍ଦିର। କୋଉଟା? ଓ ଏଇ ପଚାଶ ଚଉବନ, ପଚାଶ ଚଉବନ ଏଇ ପାଞ୍ଚଟି ଯେଉଁ ହେଇଛି ଆପଣ ପଢ଼ିବେ ପଚାଶ ଚଉବନ। ମୁଁ ଗୋଟିଏ ଶୋକ ସେଦିନ କହିଥିଲି, ତେପନଟା ବାଉନଟା ବାଉନଟା କହିଥିଲି। ହଁ।